କଣ କହି
ସୁମନ୍ତି ପାତ୍ର
କାଇଁ କିଛି ହଉନି
ସୁମନ୍ତି ପାତ୍ର ଶୁଣ ଆଉ ପତ୍ର ସମସ୍ତ ହେଲା ଆଉ ଭତ୍ତା ପଇସା ମିଳୁନି ବସିବି କେବଳ କରିଦେବେ ସାଲିଆ ସାହି ଆଉ ସମସ୍ତ ହେଲା ଆଉ ହିନ ଖମକୁ ପଇସା ମିଳିନି କିଛି ନାହିଁ ଆଉ କଣ କହୁଛନ୍ତି କୁହ ଦୟାକରି ଭର୍ତ୍ତା ପଠାକୁ ଶାଢୀ ଭିତରୁ ଆସିକି ସମସ୍ତଙ୍କୁ ହାତକୁ ଆସିକି ସିନା ପଇସା ଦେଲେ ହବ ଆଉ ଛ ମାସ ହେଲା ଭର୍ତ୍ତା ମିଳିଲେ ତାଙ୍କେ ଖାଇବା ତା ଟିକେ ଖାଇବା ଭଲ ସମୟ ଜାଣିଯାଉ